ਲਿਖਤ ਚੇਤ ਸਹੀ ਕੇ ਤੁਧ ਪਾਦ ਪੋਤੇ ਨਮਹ ਅਦਭੁਤੇਨ ਗੁਰਵੰਦੀ ਗੋਵਾਸ ਪਦਾਂਗ ਵਾਦਿਨ। ତେଣୁ ଆମେ କାଲି କହୁଥିଲେ ଦଶମ ସ୍କନ୍ଦ ତୃତୀୟ ଅଧ୍ୟାୟ ହେଉଛି ଗର୍ଭସ୍ତୁତି। ଭଗବାନ ଯେତେବେଳେ ଗର୍ଭରେ ଆସିଛନ୍ତି ଦେବକୀ ଗର୍ଭରେ ସେତେବେଳେ ସ୍ତୁତି କରୁଛନ୍ତି। ତେଣୁ ଦେବ ଗର୍ଭରେ ଆସିବା ସମୟରେ ସେତେବେଳେ ଦେବତାମାନେ ଆସିବା ପୂର୍ବରୁ ବ୍ରହ୍ମା ଶିବ ଦେବତାମାନେ ଆସିବା ପୂର୍ବରୁ ଇଏ ଖବର ପାଇଯାଇଛନ୍ତି କଂସ। ତେଣୁ କଂସ ଯେତେବେଳେ ଖବର ପାଇଯାଇଛି ସେ ସାଙ୍ଗେ ସାଙ୍ଗେ ସେ ଆସିଛି ଦେଖିବା ପାଇଁ କ'ଣ କେମିତି ହେଲା, କ'ଣ କରାଯିବ କ'ଣ ନାହିଁ। ଅଷ୍ଟମ ଗର୍ଭ ଆସିଗଲା ସମୟ କ'ଣ କରାଯିବ। ତେଣୁ ବହୁତ ଭୟ ଆଉ ଇଏ ହେଇକିରି ଯେତେବେଳେ ଆସୁଛି ଚିନ୍ତାଗ୍ରସ୍ତ ହେଇକିରି ସେତେବେଳେ ଦେବକୀ କେମିତି ଦୁଶୁଛନ୍ତି ନା ସା ଦେବକୀ ଜଗନ୍ନିବାସ ନିବାସ ଭୂତା ନିତରାଙ୍ଗରେ ଯେ ଭୁଜେନ୍ଦ୍ର କେ ଅଗ୍ନି ଶିଖିବ ରୁଦ୍ଧା ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ। ସା ଦେବକୀ ଜଗତ ସର୍ବ ଜଗନ୍ନିବାସ, ଦେବକୀ ସମସ୍ତ ଜଗତର ନିବାସ। କାରଣ ନିବାସ ଭୂତା ନିତରାମ ନ ବୁଝେ ଯେ ଭଗବାନ ଯିଏକି ସମସ୍ତ ଜଗତର ନିବାସ, ସେଇ ତାଙ୍କର ଦେବ ଗର୍ଭରେ ରହିଲେ ମଧ୍ୟ ନିତରାମ ନ ରହିଯାଏ। କିନ୍ତୁ ଦେବକୀ ଏତେ ସୁନ୍ଦର ଦୁଶୁନାହାନ୍ତି, କାହିଁକି ଯେତେ ସୁନ୍ଦର ଦେଖିବା କଥା କାହିଁକି ଦୁଶୁନାହାନ୍ତି। ସୁଖଦେବ ଗୋସ୍ୱାମୀ ତାଙ୍କର ମନଟାରେ କ୍ଷୋଭ ହେଉଛି, ମାନେ ଦୁଃଖ ହେଉଛି, କାହିଁକି ସେ ଏତେ ସୁନ୍ଦର ଦୁଶୁନାହାନ୍ତି। ନା ଭୁଜେନ୍ଦ୍ର କେ ଅଗ୍ନି ଶିଖିବା ବୃଦ୍ଧା, ଏମିତି ଅଗ୍ନି ଶିଖା ରହିଛି ତାକୁ ଯଦି ଗୋଟେ ଘୋଡ଼େଇ ଦେଲେ ଆଉ ଅଗ୍ନିଟା ସେ, ତେଣୁ ସେଇଭଳିଆ ଭୁଜେନ୍ଦ୍ର କେ, ଭୁଜେନ୍ଦ୍ର କହିଲେ ଯେଉଁ କଂସର କାରାଗାରରେ ଭଗବାନ ରହିଛନ୍ତି, ତେଣୁ ସମସ୍ତେ ଆଉ ଦେଖିପାରୁନାହାନ୍ତି ଦେବତୀଙ୍କୁ। ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ, ଏମିତି ଅସତୀ ବ୍ୟକ୍ତିର ଯଦି ସରସ୍ୱତୀ ତାଙ୍କର ଅଛନ୍ତି, ତାଙ୍କର ଜ୍ଞାନ ଅଛି, କିନ୍ତୁ ସେ ଜ୍ଞାନଟା ସେ କାହାକୁ ପ୍ରଦାନ କରୁନାହାନ୍ତି, ନିଜେ ଲୁଚେଇକି ରଖିଛନ୍ତି। ସେଇଭଳି ଭାବରେ ଭଗବାନ ଯଦିଓ ଦେବ ଗର୍ଭରେ ଆସିଛନ୍ତି, କିନ୍ତୁ ସମସ୍ତ ଦେବକୀ ଏତେ ସୁନ୍ଦର ଦୁଶୁଛନ୍ତି, କିନ୍ତୁ ଲୋକମାନେ ତାଙ୍କୁ ଆଉ ଦେଖିପାରୁନାହାନ୍ତି, ଭଗବାନଙ୍କୁ ଦର୍ଶନ
କରୁନାହାନ୍ତି।
ଜ୍ଞାନ କଳେ ଯଥା ସତୀ, ସରସ୍ୱତୀ ଜ୍ଞାନ କଳେ ଯଥା ସତୀ, ଯେମିତି ଜଣଙ୍କର ଜ୍ଞାନ ଅଛି, ସରସ୍ୱତୀ କହିଲେ ଜ୍ଞାନ ଅଛନ୍ତି, କିନ୍ତୁ ସେ କହିବନି, ଜ୍ଞାନ ଦେବନି କାହାକୁ, ଖଳ ଖଳ ବ୍ୟକ୍ତି ହେଇଗଲା ସେ, ଜ୍ଞାନ ଥାଇକି ମଧ୍ୟ ଅସତୀ, ସେ ଜ୍ଞାନଟାକୁ ସେ ବିତରଣ କରୁନାହାନ୍ତି, କାହାକୁ ଦେଉନାହାନ୍ତି। ତେଣୁ ସରସ୍ୱତୀ ଦେବୀଙ୍କ ମନରେ ଦୁଃଖ ହେଉଛି, ମୁଁ ଆ ପାଖକୁ ଆସିଲି କିନ୍ତୁ ଇଏ ମୋତେ ଅନ୍ୟମାନଙ୍କୁ ନ ଦେଇକରି ନିଜେ ରଖିଛି ନିଜ ପାଖରେ। ତେଣୁ ଏଇଭଳି ଭାବରେ ଯେତେବେଳେ ଦେଖି ଯେତେବେଳେ ଆସିକିରି କଂସ ଯେତେବେଳେ ଦେଖୁଛି ଦେବକୀ, ଦେବକୀଙ୍କର ଯେଉଁ ଅଦ୍ଭୁତ ରୂପ ଦେଖିକିରି ପୁରା ଯେମିତି ଘନୀଭୂତ ଆନନ୍ଦ ଭଳି ସେ ରହିଛନ୍ତି, ଏତେ ଦୁଃଖ କଷ୍ଟ ପାଇକିରି ମଧ୍ୟ ପାଞ୍ଚଟା ଏ ଅଷ୍ଟମ ଗର୍ଭ ମାନେ ସାତଟା ପିଲା ନଷ୍ଟ ହେଇଗଲେଣି, ଗନ୍ଧି ବନ୍ଧି କରି ରହିଛି, ବହୁତ କଷ୍ଟ ପାଉଛି, କିନ୍ତୁ ସିଏ ବହୁତ ଆନନ୍ଦିତ। ତେଣୁ ସିଏ ଯେତେବେଳେ ଦେଖିଲେ କଂସ, ତେଣୁ କହିଲେ ନିଶ୍ଚିନ୍ତ ଭାବରେ ମୋର ପ୍ରାଣ ହେଲେ ହରି, ଯିଏ ମୋର ପ୍ରାଣ ହରଣ କରିବେ ସେ ହରି ତାଙ୍କର ଗର୍ଭରେ ଦକ୍ଷିଣ ଆସି ପହଞ୍ଚିଯାଇଛି। ତେଣୁ ଦେବକୀଙ୍କୁ ଆଉ ସେତେବେଳେ ଯେତେବେଳେ ଶୁଣିଥିଲେ, ସେତେବେଳେ ରଥ ଟାଣିକି ନଉଥିଲେ, ସେତେବେଳେ ଆକାଶବାଣୀ ହେଇଥିଲା ଯେ ଅଷ୍ଟାସ୍ତୁ ଅଷ୍ଟମ ଗର୍ଭ ଅନ୍ତାଣ ଯାହା ହବ ସେ ଅଭୁତ, ତାଙ୍କର ଅଷ୍ଟମ ଗର୍ଭରେ ଯିଏ ଆସିବ ତୋର ହତ୍ୟା ହୁଏ, ମୂର୍ଖ ତୁ ଯାହାକୁ ବହୁତୁ ତାଙ୍କର ଅଷ୍ଟମ ଗର୍ଭ ତୋର ହତ୍ୟାକାରୀ ହବ, ଏ କଥା ଶୁଣିଥିଲେ ସେତେବେଳେ ସେ ଦେବକୁ ମାରିବା ପାଇଁ ବସିଥିଲେ, ଯେତେ ଯାହା କହିଲେ ବି ଛାଡ଼ୁନଥିଲେ କିଏ ବସୁଦେବ। କିନ୍ତୁ ବର୍ତ୍ତମାନ ନିଜେ କଂସ ତାଙ୍କର ମନ ପରିବର୍ତ୍ତନ ହେଇଯାଏ, ଚିନ୍ତା ପରିବର୍ତ୍ତନ ହେଇଯାଇଛି, ଯଦି ବର୍ତ୍ତମାନ ମୁଁ ଆଗ ମାରିବି, ସେ ଭାବୁଥିଲେ ଚିନ୍ତା କରି ଆସିଥିଲା ମାରିଦେବା ପାଇଁ, କିନ୍ତୁ କହିଲା ମୁଁ ଯଦି ତାଙ୍କୁ ମାରିଦେବି ତାହେଲେ ଏଇଟା ଗୋଟେ ମୋର ଘୋର ଅପରାଧ ତ ଭଲ ହେବା, ତା ବାଦେ ମୋର ମାନ ହାନି ହେଇଯିବ, ମୋର ସମ୍ମାନର ହାନି ହେଇଯିବ, ହାଁ ଆସିଯିବ, ଲୋକମାନେ ମୋତେ ନିନ୍ଦା କରିବେ, ଏସବୁ କରିବେ, ମୋର ଭଉଣୀଟା ପୁଣି ଗର୍ଭରେ ସନ୍ତାନ ଅଛି, ତେଣୁ ଆର ଗର୍ଭ ଯେତେବେଳେ ଆସିବ ଦଶ ମାସ ପରେ ତ ଆସିବ ଆଉ କ'ଣ ସେତେବେଳେ ମାରିବ ଆଉ କହିକିରି ଯାଇଛନ୍ତି। ତେଣୁ ସେଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ସବୁବେଳେ ଆସିନ ବିଷନ ପର୍ଯ୍ୟଟନ ମାନେ ଯେଉଁଠି ବସିଛନ୍ତି, ଯେଉଁଠି ବସିଛନ୍ତି, ଯେଉଁଠି ଖାଉଛନ୍ତି, ଯେଉଁଠି ଯାହା କଲେ ମଧ୍ୟ ସବୁବେଳେ ଚିନ୍ତୟାନ ଋଷିକେଶ, ଭଗବାନ ଋଷିକେଶ ଭଗବାନଙ୍କୁ ସବୁବେଳେ ଚିନ୍ତା କରୁଛନ୍ତି। ଏମିତିକି ଅପଶ୍ୟତ ତନ୍ମୟଂ ଜଗତ, ସବୁବେଳେ ଭଗବାନଙ୍କୁ ମାନେ ଋଷିକେଶ କହିଲେ ଋଷିକେଶର ଅର୍ଥ ହେଉଛି, ଋଷିକ ଅର୍ଥ ହେଉଛି ଇନ୍ଦ୍ରିୟ, ଇନ୍ଦ୍ରିୟର ଯେ ନିୟନ୍ତ୍ରଣକାରୀ ଭଗବାନ ତାଙ୍କର ଗୋଟେ ନାମ ହେଉଛି ଋଷିକେଶ, ସେ ସମସ୍ତ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରୁଛନ୍ତି। ଯେଉଁ ଯେତେବେଳେ ଯେଉଁ ଇନ୍ଦ୍ରିୟକୁ ବନ୍ଦ କରିବା ପାଇଁ ଚାହିଁବେ ସେତେବେଳେ ବନ୍ଦ ହେଇଯିବ, ସେଇଟା କାମ କରିବନି। ତେଣୁ ସେଇ ଋଷିକେଶଙ୍କ ସବୁବେଳେ ଚିନ୍ତୟାନ ଋଷିକେଶ, ଭଗବାନ ସେ ଚିନ୍ତା କରୁଛନ୍ତି କେମିତି, ଏବଂ ଏଭଳିଆ ଚିନ୍ତା କରୁଛନ୍ତି ଖାଇଲା ବେଳେ ଏଇଠି ଭଗବାନ ଅଛନ୍ତି, ଶୋଇଲା ବେଳେ ଏଇ ଏଇଠି ଭଗବାନ, କୃଷ୍ଣ ଆସିଗଲେ କି ବୈଷ୍ଣବ ଗର୍ଭ ଆସିଗଲେ କି, ଚାଲିଲା ବେଳେ ହେଇ ଆସିଛି କି ମୋତେ ମାରିବ କି, ମାରିବାର କଥା ହେଇଯାଇଛି ତ ଖବର, ଭୁଞ୍ଜାନ ଖାଇଲା ବେଳେ ମଧ୍ୟ ଆରେ ଏଥିରେ ଆସି ପହଞ୍ଚିବ କି ମୋତେ ମାରିଦେବ, ସବୁବେଳେ ତନ୍ମୟଙ୍କ ଜଗତ, ଯେଉଁଠି ଗଲେ ମଧ୍ୟ ସେଠି କୃଷ୍ଣଙ୍କୁ ବା ଭଗବାନଙ୍କୁ ସେଇଟା ଋଷିକେଶଙ୍କୁ ସେ ଚିନ୍ତା କରୁଛି। ତେଣୁ ଏଭଳି ଭାବରେ ସେ ଯେମିତି ଭଗବାନ ଭକ୍ତ ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରେ, ସେ ସେଇଭଳି ଭାବରେ ମଧ୍ୟ କଂସ ମଧ୍ୟ ଚିନ୍ତା କରୁଛି, କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଛି, ସେ ଆନନ୍ଦ ପାଇପାରୁନି, ସବୁବେଳେ ଅଶାନ୍ତି ଇଏରେ ରହୁଛି। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଦେବତାମାନେ ଯେତେବେଳେ ଆସି ପହଞ୍ଚାଉଛନ୍ତି ସେ ଭଗବାନ ଗର୍ଭରେ ଅଛନ୍ତି, ତେଣୁ ତାଙ୍କର ବହୁତ ସେମାନେ ଆନନ୍ଦିତ ହେଇକିରି ସବୁ ସ୍ତୁତି କରୁଛନ୍ତି। ଗତ ଗୋଟେ ସ୍ତୁତି ଆମେ କାଲି ପାଠ କରିଥିଲେ, ଆଜି ଆଉ ଗୋଟେ ସ୍ତୁତି କରିବା, ତୋ ଇ ଅମ୍ବୁଜାକ୍ଷା ଅଖିଳ ସତ୍ୟ ଧାମନି, ଏ ଅମ୍ବୁଜାକ୍ଷ ହେ ପଦ୍ମଲୋଚନ ରାସ ଲୋଚନ, ଆପଣ ହେଉଛି ଅଖିଳ ସତ୍ୟ ଧାମନି, ଅଖିଳ ସତ୍ୟ, ସମସ୍ତ କିଛି ଜୀବମାନଙ୍କର ବା ସମସ୍ତ କିଛି ଭୂତମାନଙ୍କର ଆପଣ ହେଉଛନ୍ତି ଧାମ ବା ଆଶ୍ରୟସ୍ଥଳ, ଅଖିଳ ସତ୍ୟ ଧାମ, ସମାଧୀନ ବେ ଶୀତ ଚେତ ସୈକେ, ଯେଉଁମାନେ ଚେତରେ ବା ହୃଦୟରେ ସମାଧିଗ୍ରସ୍ତ ହେଇକିରି ଆବେଶ ହେଇକିରି ସମାଧିରେ ଆବେଶ ହେଇକିରି ଚେତରେ ଆପଣ ଦର୍ଶନ କରୁଛନ୍ତି, ଯେଉଁମାନେ ଭଗବାନଙ୍କର ଯୋଗୀମାନେ ହୃଦୟରେ ଭଗବାନଙ୍କୁ ଦର୍ଶନ କରନ୍ତି, ଏବଂ ତୋତ୍ପାଦ ପୋତେନା ମହତ୍ କୃତେନା, ଆପଣଙ୍କ ପାଦ ପଦ୍ମ ଗୋଟେ ହେଉଛି ନୌକା, ମହତ୍ କୃତେନା, ସେ ନୌକା କେମିତି ଭଗବାନଙ୍କ ପାଦ ପଦ୍ମ ନୌକା ପ୍ରମାଣ କରିଛନ୍ତି ନା, ମହତ୍ କୃତେନା, ଯେଉଁମାନେ ମହାନ ବ୍ୟକ୍ତି ସେମାନେ ମହନ୍ତ ବା ଯେଉଁମାନେ ମହତ୍ ମହତ୍ ବ୍ୟକ୍ତି ବୋଲେ ସେମାନେ ସାଧୁ ମହାଜନ, ଏମାନେ ସବୁ ଭଗବାନ ପାଦକୁ ଭଗବାନ ପାଦ ପଦ୍ମକୁ ଗୋଟେ ନୌକାରେ ପରିଣତ କରିଦେଉଛନ୍ତି, ପାଦ ପଦ୍ମ ଆଶ୍ରୟ ନେଇକି ଯେମିତି ସାଗର ପାରି ହେବା ପାଇଁ ନୌକାରେ ଜଣେ ସାଗର ପାରି ହେଇଯାଇପାରେ, ସେଇଭଳି ଭାବରେ ସାଗର ଭଳି ସାଗର କୁର୍ବନ୍ତି ଗୋବତ୍ସ ପଦଂ ଭବାଭୂମ, ଭବାଭୂମ କହିଲେ ଭବ ଭବ ସାଗର ଅଭି କହିଲେ ସେ ସାଗର ଭବ ରୂପକ ସାଗର, ସାଗରକୁ ଯେମିତି ଅଗସ୍ତି ସମୁଦ୍ର ସାତ ସମୁଦ୍ର ଅଛି ସବୁକୁ ପାଣି ପିଇ ଦେଇଥିଲେ, ଚଳୁ କରି ପିଇ ଦେଇଥିଲେ, ଆମର କହୁଥିଲେ ଶିବସେନା କହୁଥିଲେ ଗୌରବନ୍ଦ ସେ ମହାରାଜ ସେ ପ୍ରଶ୍ନଟି ପଚାରିଥିଲେ ମାନେ କେମିତି କ'ଣ ସେ ନା, ତାର ଅର୍ଥ ହେଉଛି ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ଯେଉଁ ରହିଛି ଆମର ଷଡ଼ ରିପୁ ରହିଛି, ଷଡ଼ ବେଗ ରହିଛି, ଏସବୁ ବେଗ ଭଳି ସମୁଦ୍ର ଭଳି ସତ୍ୟ ସାତ ସମୁଦ୍ର ଭଳି ଯେଉଁ ରହିଛି ସେଭଳିଆରେ ଏ ସମୁଦ୍ର ଭଳି ତାକୁ ପାର ବାଟା ଏତେ ସହଜ ନୁହଁ, କିନ୍ତୁ ଯେଉଁମାନେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନେ ଏସବୁକୁ ବହୁତ ସହଜରେ କାମ କ୍ରୋଧ ଲୋଭ ମହମଦ ମାତ୍ସର୍ଯ୍ୟ ସବୁ ତ୍ୟାଗ କରିପାରିବେ ବା ଅତିକ୍ରମ କରିପାରିବେ। ତେଣୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି
যে গোবৎস প্রধান ভবাধ্যম, যদিও ভবসাগর হচ্ছে বিরাট অনন্ত, তার অন্ত কে পাইবেনি, মানে এতে বিরাট রয়েছে ভবসাগর। কিন্তু সেমানে কোন করন্তি ভগবান পদ্মপুত্র আশ্রয় নেই ভবসাগর পার হওয়া পাই কেতে ডেরি হব না, গোবৎস পদা গোবৎস করিদিয়ন্তি সেমানে। গোবৎস হচ্ছে গাইর যে বাছুরী যে বৎসা, তার পাদ খুরে বর্ষা দিনে চালগলা বেড়ে যেত গাড়ে টিকে এড়িকি গাড়ে টিকে হইতে সেটি যেত পানি রয়েছে তাকে পার হওয়া কি কোন চিন্তা করে এইটা কেমন পার হবি। সেইভাবে ভাবে যে ভগবান পদ্মপুত্রে আশ্রয় নিয়েছেন সেমানে এই ভবসাগরকে গোটে গোবৎস পদ করে, এবং সে যেতবে পরপারিকি চাল যা বা ভগবধামকে চাল যা সেই নৌকা কু সমস্ত অন্য মানুষ যা সে নৌকাটা নিয়ে যা সে নৌকাটা সেটি থাকে। তেমন আমি যে সেই গুরুদেবঙ্কর বা সে মহৎ মহান ব্যক্তিঙ্কর পদ্মপুত্রে আশ্রয় নেওয়া সেই সব নৌকার আমি বসিপার, বসিকি আমি ভবসাগর গোবৎস পদ ভাই পাওয়া। রূপদ মহারাজ কুছেন যে দুই তিরিশ নাকি দুই উনিশে প্রভুপাদ মহারাজ কেছেন সে যে কহিল জ্ঞানকলে যথাশ্রুতি সেতু প্রভুপাদ মহারাজ কেছেন কংস ট্রাই টু আরেস্ট কৃষ্ণ কনসিয়াসনেস উইথিন হিজ হাউস ভজেন্দ্র গে, মানে তাঁর বন্দীশালে কষ্ট কৃষ্ণ চেতনা মানে দেবকে দেখলে সমস্ত কৃষ্ণ চেতনশীল হয়ে না, কিন্তু কংস কম কলা না দেবকে বন্দী কলা তেমন আরেস্ট সে ট্রাই টু আরেস্ট কৃষ্ণ কনসিয়াসনেস উইথ দ রেজল্ট দ্যাট কংস উইথ অল অপোনেন্টস ওয়াজ লেটার ভ্যাঙ্কুইশড। কোণ হল ফল না কংসর এতে শক্তি লা এত ঐশ্বর্য লা কিন্তু অন্তিমে সে কোণ হল হত হল ভগবান কৃষ্ণ দ্বারা হত হল। সিমিলারলি দ রিয়েল নলেজ অফ ভগবদ গীতা ওয়াজ বিং চোকড বাই আনস্ক্রুপুলস ইন্ডিয়ান লিডর্স। সেইভাবে ভাবে যে ভগবদ গীতার যে প্রকৃত জ্ঞান এ জ্ঞানকে যে তথাগত নেতা তথাগত ধার্মিক ব্যক্তি সে জ্ঞানকে লুচাইকি রাখছেন, উইথ দ রেজল্ট দ্যাট ইন্ডিয়াজ কলচর অ্যান্ড নলেজ অফ দ সুপ্রিম ওয়াজ বিং লস্ট। তার ফল কোণ হচ্ছে না যে ভারতবর্ষর যে সংস্কৃতি যে জ্ঞান অছি ভগবান সম্বন্ধে জ্ঞান রয়েছে এইটা পৃথিবীর লোক মানে পাইপার না, কিন্তু প্রভুপাদ মহারাজ সে সমস্ত বিতরণ করছেন আজ সারা পৃথিবীর কৃষ্ণ চেতনা প্রচার হয়েছে। যে কংস যেতবে ভগবান দেবকে দেখলে ভগবান কহিলা সে কহিলা মোর প্রাণহর হরি নিশ্চিন্ত ভাবে আর গর্ভে অছি বলে ভাবিকি যেত ভাবছেন সেই শ্লোকরে কুযাচ্ছে দুই চব্বিশে আসীন সম্বিষন স্তিষ্ঠন ভুঞ্জান পর্যটন মহিম চিন্তয়ান ঋষিকেশম অপশ্য তন্ময়ং জগৎ। সবুলে বসিলা বেলে শোলা বেলে খাইলা বেলে বিভিন্ন যুয়াড়ে যে গলা বেড়ে সবুলে সে ঋষিকেশ চিন্তা করুলা, এবং এইভাবে ভাবে তন্ময়ং জগৎ জগতরে সবুঠ কেউটি সে ঋষিকেশ না বলে চিন্তা করে পাবেন, সবুঠ এইটি কালে আসবে মানে মারিদেব এটি কালে আসবে মানে মারিদেব ভয়রে চিন্তা করবে মৃত্যু ভয় তার সবুলে ভগবান ভগবান ভগবদ্গীতার কেছেন অমৃতং মৃতমেব চ মৃত্যু সর্বহরসাহম, মৃত্যু রূপে ভগবান সমস্ত সবকিছু হরণ করেন যে ভগবান আশ্রয় নিয়ে না, তেমন সে এক সময়ের অমৃত পুঁ এক সময়ের মৃত্যু, অমৃত কাহপাই ভক্ত অমৃত যেমনি বিলেই তার মুহে তার ছুঁয়া নেছে, কিন্তু মূষা ছুঁয়া নেওয়া বেড়ে সেই মুহে নেছে মূষা যন্ত্রণা ছটপট হচ্ছে মৃত্যু যন্ত্রণা বিলেই কিন্তু আনন্দ, তেমন ভক্তর মৃত্যু হচ্ছে সেইভাবে ভক্তর মৃত্যু না জনা পড়ছে মৃত্যু ভাবে সেটা হচ্ছে সেইভাবে ভাবে সে তার গোটে দিব্য শরীর প্রাপ্ত হয়েকি ভগবদ্ধামকে আনন্দরে সে যাত্রা করছে। তুমি প্রভাত মহারাজ কেছেন দিস ইজ দ ডিফারেন্স বিটুইন এ ডিভোটি অ্যান্ড এ নন ডিভোটি, কংস মধ্যে সবুলে ভগবানকে চিন্তা করছি কিন্তু এপটে আমি দেখলে ଦେବତା ମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଭକ୍ତ ଏବଂ ଅଭକ୍ତ ଭିତରେ ତଫାତ ହେଉଛି ଏଇଟା। ଏ ନନ୍ ଡିଭୋଟି ଅର୍ ଏଥେଇଷ୍ଟ ଅଲସୋ କଲ୍ଟିଭେଟ୍ ଗଡ୍ କନସିୟସନେସ୍ ବାଇ ଟ୍ରାଇଙ୍ଗ ଟୁ ଆଭଏଡ୍ ଗଡ୍ ଇନ୍ ଏଭ୍ରିଥିଙ୍ଗ। ଯେଉଁ ନାସ୍ତିକ ଯିଏ ସିଏ ମଧ୍ୟ କୃଷ୍ଣ ଚେତନା କାର୍ଯ୍ୟକାରୀ କରିବ, କୃଷ୍ଣ ଚେତନା ନିଜ ମାନେ ପାଳନ କରୁଛି। କେମିତି କରୁଛି ସିଏ କୃଷ୍ଣ ଚେତନା ନା? ସବୁ କଥାରେ ସବୁଠି ଏଇଟା କ'ଣ ଭଗବାନଙ୍କର, ଇଏ ଏଠି କିଏ ଭଗବାନ କ'ଣ, ଏଇଟା ତ ମନୁମନ ହେଉଛି ଆଉ, ଏଠି କ'ଣ ଭଗବାନ, ଏଇଟା ମୂର୍ଖ ବ୍ୟକ୍ତିମାନେ ଏସବୁ ଅନ୍ଧବିଶ୍ୱାସ ଏସବୁ ସବୁ ଇଏରେ ସବୁ ଯେମିତି କଂସ ସବୁବେଳେ ଭଗବାନଙ୍କୁ ଚିନ୍ତା କରୁଥିଲେ, ତେଣୁ ସେଇଭଳି ଭାବରେ ସବୁଥିରେ ସେମାନଙ୍କ ଏ ଆବାଉଟ୍ ଗଡ୍ ଭଗବାନ କ'ଣ, ଏଠି ତ ଆମକୁ ହେଲା, ଏଠି ସବୁ ହେଲା, ସବୁ ହେଲା ଭଗବାନ କ'ଣ। ଏଭଳି ଭାବରେ ଜଣେ ଅଭକ୍ତ ବା ଜଣେ ନାସ୍ତିକ ଏଭଳି ଭାବରେ ସେ ସବୁବେଳେ ଚିନ୍ତା କରୁଛି। ଫର୍ ଏକ୍ଜାମ୍ପଲ୍, ସୋ କଲ୍ଡ ସାଇଣ୍ଟିଷ୍ଟ ୱାଣ୍ଟ ଟୁ କ୍ରିଏଟ୍ ଲାଇଫ୍ ବାଇ ଏ କମ୍ବିନେସନ୍ ଅଫ୍ କେମିକାଲ୍ସ ରିଗାର୍ଡ ଦ ଏକ୍ସଟର୍ନାଲ୍ ମେଟେରିଆଲ୍ ଏଲିମେଣ୍ଟ୍ସ ଏ ସୁପ୍ରିମ୍। କହୁଛନ୍ତି ଉଦାହରଣ ସ୍ୱରୂପ ଯେଉଁଥିରେ ତଥାଗତ ବୈଜ୍ଞାନିକମାନେ ସେମାନେ କ'ଣ କହୁଛନ୍ତି ନା, ଏଇ ଯେଉଁ କେମିକାଲ୍ ସବୁ ଅଛି, ବିଭିନ୍ନ କେମିକାଲ୍ ମିଶେଇକିରି ଜୀବନ ସୃଷ୍ଟି କରିଦେବେ, ଏଭଳିଆ ସେମାନେ ଚିନ୍ତା କରୁଛନ୍ତି। ତେଣୁ ସେମାନେ ଏଇ ଯେଉଁ ମେଟେରିଆଲ୍ ଭୌତିକ ଜଗତ ଯେଉଁ ଭୂତ ପ୍ରକୃତି ସବୁ ରହିଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏସବୁ ତତ୍ତ୍ୱକୁ ସେମାନେ ଭାବୁଛନ୍ତି ଇଏ ହେଉଛି ଅନ୍ତିମ ଜିନିଷ, ଅନ୍ତିମ ତାପରେ ଆଉ କିଛି ନାହିଁ, ଏସବୁ ମନୋରଞ୍ଜନ ହେଇଯାଇଛି। ତେଣୁ ପ୍ରଭୁପାଦ ମହାରାଜ ଏଇ ଯେଉଁ ଶ୍ଳୋକଟି ଆମେ ପାଠ କରୁଛେ, ଦୁଇ କେତେ ହଁ, ସେ ଶ୍ଳୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି, ମୁଁ ଆହୁରି ସେଠିକି ଯାଇନି, ସେଠି ପ୍ରଭୁପାଦ ମହାରାଜଙ୍କର ଏଇଟା ମୁଁ ଆଉ ଦେଖିଦେଇଛି। ଏଇଭଳି ଭାବରେ ଏସବୁ ରହିଛି। ତାପରେ ଦୁଇ ବତିଶ ଜିନିର୍ବିନ୍ଦାଖ୍ୟ ଅଭିମୁକ୍ତ ମାନିନ ତୁୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଚ୍ଛ୍ରେଣ ପରଂ ପଦଂ ତଥା ପତନ୍ତ୍ୟଧୋ ଅନାଧୃତ ଯୁଷ୍ମଦଂ ଗୃହ। ଏଇଟା ହେଉଛି ବହୁତ ପ୍ରସିଦ୍ଧ ଶ୍ଳୋକ। ଯେ ଅନ୍ୟ କେଉଁମାନେ, ଯିଏ ଅନ୍ୟ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଭଗବାନଙ୍କର ଚିନ୍ତା କରୁଛନ୍ତି, ସବୁବେଳେ ସୁନ୍ଦର ଭାବରେ ଭଗବାନଙ୍କର ଆନନ୍ଦ ହେଇକିରି ଭଗବତ ଧାମକୁ ଯାତ୍ରା କରୁଛନ୍ତି। କିନ୍ତୁ ଯେଉଁମାନେ ଅନ୍ୟମାନେ ଭଗବାନଙ୍କ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଅରବିନ୍ଦାକ୍ଷ ଅରବିନ୍ଦ ଭଗବାନଙ୍କ ପଦ୍ମ ଲୋଚନ, ଭଗବାନଙ୍କର ଚକ୍ଷୁ ବହୁତ ସୁନ୍ଦର, ତେଣୁ ବିମୁକ୍ତ ମାନିନସ୍ ଅନ୍ୟମାନଙ୍କରେ ଯେଉଁମାନେ ନିଜକୁ ମୁକ୍ତ ବୋଲି ଭାବୁଛନ୍ତି ବା ମୁକ୍ତି ପାଇଁ ଚେଷ୍ଟା କରୁଛନ୍ତି ବା ମୁକ୍ତି ବୋଲି ମାନୁଛନ୍ତି, ବିମୁକ୍ତ ମାନିନ ତୋଇ ଅମ୍ବୁ ଅସ୍ତଭାବାଦ ଅବିଶୁଦ୍ଧ ବୁଦ୍ଧ, କିନ୍ତୁ ତାଙ୍କର ବୁଦ୍ଧି ପ୍ରକୃତ ଶୁଦ୍ଧ ହେଇନି, ଅବିଶୁଦ୍ଧ ବୁଦ୍ଧ ତୋଇ ଅସ୍ତଭାବାଦ ଅସ୍ତଭାବାଦ, ଯେମିତି ସୂର୍ଯ୍ୟ ଅସ୍ତ ହେଇଗଲେ ପଦ୍ମ କ'ଣ ହେଉଛି ବନ୍ଦ ହେଇଯାଉଛି, ତେଣୁ ସେଇଭଳିଆ ଭଗବାନଙ୍କ ପାଦ ମୁଖ ପଦ୍ମକୁ ଯେଉଁମାନେ ଆସିଲେ ଦେଖୁନାହାନ୍ତି ସେମାନେ ତାଙ୍କ ପାଇଁ ଯେମିତି ସୂର୍ଯ୍ୟ ଅସ୍ତ ହେଇଗଲେ ପଦ୍ମଫୁଲ ବନ୍ଦ ହେଇଯାଉଛି, ସେଇଭଳି ଭାବରେ ଭଗବାନ ପାଦପଦ ମୁଖ ପଦ୍ମକୁ ଦେଖୁନାହାନ୍ତି ମାନେ ସେମାନେ ତାଙ୍କର ମଧ୍ୟ ସେ ଭଗବାନଙ୍କୁ କିଛି ଦେଖିପାରୁନାହାନ୍ତି ଅସ୍ତଭାବାଦ। ଆରୁହ୍ୟ କୃଷ୍ଣ ପରଂ ପଦଂ, ଯଦିଓ ସେ ତଥାଗତ ମୁକ୍ତ ମାନ୍ୟ ବୋଲି ଭାବୁଛନ୍ତି, ସେମାନେ ମୁକ୍ତି କାମୀ ବ୍ୟକ୍ତି ବା ମୁକ୍ତ ହେଇ ବୋଲି ଭାବୁଛନ୍ତି, ସେମାନେ ବହୁତ କଷ୍ଟରେ ଆରୁହ୍ୟ ଆରୋହଣ କରନ୍ତି, କୃଚ୍ଛ୍ରେଣ ବହୁତ କଷ୍ଟ ସ୍ୱୀକାର କରିକି ପରଂ ପଦଂ ଏ ଭଗବତ ଭବସାଗରରୁ ଉଦ୍ଧାର ହେବା ପାଇଁ ବହୁତ ଚେଷ୍ଟା କରନ୍ତି, ବହୁତ ଜଗତରୁ ଉଦ୍ଧାର ହେଇକିରି ମାନେ ବ୍ରହ୍ମଲୋକ ଯିବା ପାଇଁ ଆର ପରପାରିରେ ଯିବା ପାଇଁ ବହୁତ କଷ୍ଟରେ ସେମାନେ ଆରୋହଣ କରନ୍ତି, ଉନ୍ନତି କରିକି ଚାଲନ୍ତି, ବହୁତ କଷ୍ଟ ସ୍ୱୀକାର କରି, କିନ୍ତୁ ପତନ୍ତି ଅଧ ଅନାଦିତ ଯୁଷ୍ମଦଙ୍ଗ, କିନ୍ତୁ ଯଦିଓ ସେମାନେ ଭବିଷ୍ୟତ ପାର ହେଇଯାଆନ୍ତି ବା ଏ ଭୌତିକ ଜଗତକୁ ଉର୍ଦ୍ଧକୁ ଯାଇପାରନ୍ତି, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହୁଏ, ପତନ୍ତି ଅଧ ପୁଣି ତଳକୁ ସେମାନେ ପତନ ହୁଅନ୍ତି। କାହିଁକି ନା ଅନାଦିତ ଯୁଷ୍ମଦଙ୍ଗ ଆପଣଙ୍କର ଅଙ୍ଗ୍ରହ ଆପଣଙ୍କ ପାଦପଦ୍ମକୁ ଯଦି ଯେହେତୁ ସେମାନେ ଆଶ୍ରୟ ନେଇନାହାନ୍ତି, ଅନାଦର କରିଛନ୍ତି, ଆଦର କରିନାହାନ୍ତି, ତେଣୁ ସେମାନେ ପତନ ହେଇଗଲେ ତାଙ୍କର। ପ୍ରଭୁପାଦ ମହାରାଜ କହୁଛନ୍ତି, ଆସାଇଡ୍ ଫ୍ରମ୍ ଡିଭୋଟିଜ୍ ଦେର୍ ଆର୍ ମେନି ଅଦର୍ସ ନନ୍ ଡିଭୋଟିଜ୍ ନୋନ୍ ଆଜ୍ କର୍ମୀ, ଜ୍ଞାନୀ, ଯୋଗୀ, ଫିଲାନ୍ଥ୍ରୋପିଷ୍ଟ, ଅଲ୍ଟ୍ରୁଇଷ୍ଟ, ପଲିଟିସିଆନ୍ସ, ଇମ୍ପର୍ସନାଲିଷ୍ଟ ଆଣ୍ଡ ଭଏଡ଼ିଷ୍ଟ। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କିଏ କିଏ ସବୁ ଅଭକ୍ତ ମାନେ, କିଏ କିଏ ନା କର୍ମୀ, ଜ୍ଞାନୀ, ଯୋଗୀ, ଫିଲାନ୍ଥ୍ରୋପିଷ୍ଟ। ଫିଲାନ୍ଥ୍ରୋପି କହିଲେ ନାଇଁ ନା, ଫିଲାନ୍ଥ୍ରୋପି ହେଉଛି ଯେଉଁମାନେ ଲୋକମାନଙ୍କ ମଙ୍ଗଳ କରିବା ପାଇଁ ବିଭିନ୍ନ ପ୍ରକାର ଲୋକ ହିତକର କାର୍ଯ୍ୟ ସବୁ, ରୋଗୀମାନଙ୍କ ସେବା କରିବା ବା ସମାଜ ସେବା କରିବା, ଏସବୁ ଯେମିତି RSS ଦେଶକୁ ରକ୍ଷା କରିବା ପାଇଁ, ଏସବୁ ଫିଲାନ୍ଥ୍ରୋପିଷ୍ଟ। ପୁଣି ଅଲ୍ଟ୍ରୁଇଷ୍ଟ ଅଛନ୍ତି, ଅଲ୍ଟ୍ରୁଇଷ୍ଟ କହିଲେ ସେମାନେ ସେଇଭଳିଆ ସବୁ ଲୋକ ସେବା କରିବା ପାଇଁ ରହୁଛନ୍ତି। ପଲିଟିସିଆନ୍ସ ଯେଉଁମାନେ ରାଜନୈତିକ ନେତାମାନେ, ବା ଇମ୍ପର୍ସନାଲିଷ୍ଟ, ଇମ୍ପର୍ସନାଲିଷ୍ଟ ହେଉଛନ୍ତି ଯେଉଁ ନିରାକାରବାଦୀ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, ଓଂକାର ଆକାର ନାହିଁ, ଓଂ ପ୍ରଣବ କରୁଛନ୍ତି। ଏବଂ ଭଏଡ଼ିଷ୍ଟ, ଭଏଡ଼ିଷ୍ଟ କହିଲେ ଶୂନ୍ୟ, ଶୂନ୍ୟବାଦୀ, ଶୂନ୍ୟବାଦୀ ହେଉଛି ବୁଦ୍ଧ, ବୁଦ୍ଧଙ୍କର ଆଉ କିଛି ନାହିଁ, ନିର୍ବାଣ ଆଉ କିଛି ନାହିଁ, ମାନେ ମୃତ୍ୟୁ ସରିଗଲେ ସବୁ ସରିଗଲା। ତେଣୁ ସେମାନେ ସମସ୍ତେ ଫଲ୍ ଡାଉନ୍ ବା ତାଙ୍କର ପତନ ହେଇଯାଉଛି, ୱିଦାଉଟ୍ ଲଭ୍ ଫର୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍, ଯେହେତୁ ସେମାନେ ଭଗବାନଙ୍କୁ ଭଲ ପାଉନାହାନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆଟ୍ ନାଇଟ୍ ନୋ ୱାନ୍ ସିଜ୍ ଏ ଲୋଟସ୍, ଫର୍ ଲୋଟସ୍ ଇଜ୍ ବ୍ଲୁମ୍ ଓନ୍ଲି ଡ୍ୟୁରିଂ ଡେ ଟାଇମ୍। ରାତିରେ ଜଣେ ପଦ୍ମକୁ ଦେଖିପାରିବ କି? ପଦ୍ମ ଦେଖିବା ପାଇଁ ହେଲେ ଦିନରେ ଦେଖିବ। ତେଣୁ ସେଇଭଳିଆ ଦେୟାର ଫୋର୍ ଦି ୱାର୍ଡ ରବିନ୍ଦାକ୍ଷ ଇଜ୍, ସେଥିପାଇଁ ଏଠି ବ୍ରହ୍ମା ଯେଉଁ କହୁଛନ୍ତି ଏ ଜେନି ଅରବିନ୍ଦାକ୍ଷ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ତେଣୁ ଏଇ ଶବ୍ଦଟି ହେଉଛି ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଯେଉଁମାନେ ଭଗବାନଙ୍କୁ ଭଲ ପାଉନାହାନ୍ତି ସେମାନେ ଭଗବାନ ମାନେ ମୁଖପାତ୍ରଙ୍କୁ ଦର୍ଶନ କରିପାରୁନାହାନ୍ତି, ଯେମିତି ରାତିରେ ପଦ୍ମଙ୍କୁ ଦର୍ଶନ କରିହେବ, ସକାଳ ଦିନ ହେଲେ ପଦ୍ମଙ୍କୁ ଦେଖିପାରିବ। ୱାନ୍ ହୁ ଇଜ୍ ନଟ୍ କ୍ୟାପ୍ଟିଭେଟେଡ୍ ବାଇ ଦ ଲୋଟସ୍ ଆଇଜ୍ ଆର୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ଫର୍ମ ଅଫ୍ ଦ ସୁପ୍ରିମ୍ ଲର୍ଡ ଇଜ୍ ଇନ୍ ଡାର୍କନେସ୍। ଜଣେ ଯଦି ଭଗବାନଙ୍କର ମୁଖପଦ୍ମ ବା ଚକ୍ଷୁ ପଦ୍ମ, ଚକ୍ଷୁ ପଦ୍ମଲୋଚନକୁ ଦେଖିକରି ଆକର୍ଷିତ ହେଉନାହାନ୍ତି, ତାହେଲେ ବୁଝିବାକୁ ପଡ଼ିବ ସେ ହେଉଛନ୍ତି ଅନ୍ଧକାରରେ ଅଛନ୍ତି, ଇଜ୍ ଇନ୍ ଡାର୍କନେସ୍। ଏକ୍ଜାକ୍ଟଲି ଲାଇକ୍ ୱାନ୍ ହୁ କ୍ୟାନଟ୍ ସି ଏ ଲୋଟସ୍, ଯେମିତି ଜଣେ ରାତିରେ ପଦ୍ମକୁ ଦେଖିପାରିବ ନା। ଓ ନମୋ ଭଗବତେ ବାସୁଦେବାୟ।